ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ମହିଳାଙ୍କର ଯଥାର୍ଥ ପ୍ରତିନିଧିତ୍ୱ ବର୍ତ୍ତମାନ ସମୟର ଆବଶ୍ୟକତା କହିଲେ ପ୍ରଧାନମନ୍ତ୍ରୀ। ଲୋକସଭାରେ ଜାରି ରହିଛି ତିନୋଟି ସାମ୍ବିଧାନିକ ସଂଶୋଧନ ବିଧେୟକ ଉପରେ ଆଲୋଚନା। ନିର୍ବାଚନ ଘୋଷଣା ପରେ ପଶ୍ଚିମବଙ୍ଗରେ ଅଧିକାରୀଙ୍କ ବଦଳିକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ଯୁଦ୍ଧଜନିତ ପରିସ୍ଥିତି ସତ୍ତ୍ୱେ ଭାରତର ଅର୍ଥନୀତି ସ୍ଥିର ରହିବ, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଅନୁମାନ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ପଞ୍ଜାବ କିଙ୍ଗ୍ସ। ଦେଶର 50% ଜନସଂଖ୍ୟାକୁ ନିଷ୍ପତ୍ତି ଗ୍ରହଣ କରିବା ପ୍ରକ୍ରିୟାରେ ସାମିଲ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ବିକାଶରେ ନାରୀଶକ୍ତି ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ନୀତି ନିର୍ଦ୍ଧାରଣରେ ସେମାନଙ୍କୁ ଯଥାର୍ଥ ପ୍ରତିନିଧିତ୍ୱ କରାଯିବା ସମୟର ଆବଶ୍ୟକତା। ନାରୀଶକ୍ତି ବନ୍ଦନ ଅଧିନିୟମ ସହ ଜଡ଼ିତ ତିନୋଟି ପ୍ରମୁଖ ସାମ୍ବିଧାନିକ ସଂଶୋଧନ ବିଲ୍ ଉପରେ ଆଜି ଲୋକସଭାରେ ଆଲୋଚନା ସମୟରେ ଶ୍ରୀ ମୋଦି ଏହା କହିଛନ୍ତି। ଆଜି ଆଲୋଚନା କରାଯାଇଥିବା ବିଲ୍ଗୁଡ଼ିକ ହେଲା ସମ୍ଭିଧାନ 131ତମ ସଂଶୋଧନ ବିଲ୍ 2026, ସୀମା ନିର୍ଦ୍ଧାରଣ ବିଲ୍ 2026 ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍ 2026। ପ୍ରଧାନମନ୍ତ୍ରୀ ବିରୋଧୀ ଦଳମାନଙ୍କୁ ଏହି ଐତିହାସିକ ବିଲ୍କୁ ରାଜନୈତିକ ରୂପ ନ ଦେବା ପାଇଁ ନିବେଦନ କରିଛନ୍ତି। ଏହି ବିଲ୍ ସମସ୍ତଙ୍କ ପାଇଁ ଏବଂ ଦେଶର ଗଣତନ୍ତ୍ର ପାଇଁ ଲାଭଦାୟକ ହେବ। ଯେଉଁମାନେ ବିଲ୍କୁ ବିରୋଧ କରିବେ ସେମାନଙ୍କୁ ଭବିଷ୍ୟତରେ ଏହାର କୁପରିଣାମ ଭୋଗ କରିବାକୁ ପଡ଼ିବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ବିଲ୍ ଦେଶର ଦିଗ ଏବଂ ଭବିଷ୍ୟତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏକ ବିକଶିତ ଭାରତ କେବଳ ଭିତ୍ତିଭୂମି, ରେଳବାଇ କିମ୍ବା ଆର୍ଥିକ ସୂଚକାଙ୍କ ମଧ୍ୟରେ ସୀମିତ ନୁହେଁ, ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କ ସମାନ ଅଂଶଗ୍ରହଣ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସବ୍କା ସାଥ୍ ସବ୍କା ବିକାଶର ଭାବନା ନେଇ ନୀତି ନିର୍ଦ୍ଧାରଣ କରାଯିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
ବିକଶିତ ଭାରତ କା ମତଲବ କେବଳ ଉତ୍ତମ ପ୍ରକାରକେ ରେଲ ରାସ୍ତେ ଇନ୍ଫ୍ରାଷ୍ଟ୍ରକ୍ଚର या कुछ आर्थिक प्रगति के आंकड़े, सिर्फ इतने से ही विकसित भारत की सीमित कल्पना वाले हम लोग नहीं है। हम चाहते हैं कि विकसित भारत जिसके नीति निर्धारण में सात अर्थ में सबका साथ सबका विकास का मंत्र समाहित हो, देश की 50% जनसंख्या नीति निर्धारण का हिस्सा बने, ये समय की मांग है।
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଲୋଚନାରେ ଅଂଶଗ୍ରହଣ କରି ତାଙ୍କ ଦଳ ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ କରୁଥିବା କହିଛନ୍ତି। କେନ୍ଦ୍ର ସରକାର ଏ ପ୍ରସଙ୍ଗରେ ତରବରିଆ ନିଷ୍ପଭି ନେଉଥିବା ଉପରେ ସେ ପ୍ରଶ୍ନ କରିଛନ୍ତି। ଜନଗଣନା ପରେ ଏହି ବିଲ୍କୁ ଉପସ୍ଥାପନ କରାଯିବା ଉଚିତ ବୋଲି ସେ ମତ ଦେଇଛନ୍ତି। ତେଲୁଗୁଦେଶମ ପାର୍ଟି ନେତା ଡକ୍ଟର ବାଇରେଡ୍ଡି ସବ୍ରି କହିଛନ୍ତି ତୃଣମୂଳ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ନେତୃତ୍ୱ ନେବା ପାଇଁ ଆଜି ମହିଳାମାନେ ପ୍ରସ୍ତୁତ ଅଛନ୍ତି। ଏହିଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ଅଣାଯାଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଜି ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ସମ୍ଭିଧାନ 131 ସଂଶୋଧନ ବିଲ୍ 2026 ଏବଂ ସୀମା ନିର୍ଦ୍ଧାରଣ ବିଲ୍ 2026 ଲୋକସଭାରେ ଆଗତ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୃହରେ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍ 2026 ଆଗତ କରିଥିଲେ। ଆଇନ ମନ୍ତ୍ରୀ ଶ୍ରୀ ମେଘୱାଲ 131ତମ ସଂଶୋଧନ ବିଲ୍ ଆଗତ କରି ଏହାକୁ ଏକ ଐତିହାସିକ ଦିନ ବୋଲି ବର୍ଣ୍ଣନା କରିଥିଲେ। ଏହି ବିଲ୍ ମହିଳାମାନଙ୍କୁ ରାଜନୈତିକ ନ୍ୟାୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମେଘୱାଲ କହିଥିଲେ। ଆଲୋଚନାରେ ଭାଗ ନେଇ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ତାଙ୍କ ଦଳ ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ କରୁଥିବା କହିଛନ୍ତି। ତେବେ ଏହାକୁ ଆହୁରି ସରଳୀକରଣ କରାଯିବା ସହ ସୀମା ନିର୍ଦ୍ଧାରଣ ସହିତ ଏହାକୁ ଯୋଡ଼ାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଆଜି ଦେଶର ମହିଳାମାନଙ୍କ ପାଇଁ ଏକ ଐତିହାସିକ ଦିନ ବୋଲି ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ କହିଛନ୍ତି। ମହିଳାମାନେ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପାଇବା ପାଇଁ ପ୍ରାୟ 4 ଦଶନ୍ଧି ଧରି ଅପେକ୍ଷା କରିଥିଲେ ବୋଲି ସେ କହିଛନ୍ତି। ଲୋକସଭାରେ ଏହି ବିଲ୍ ସମ୍ପର୍କରେ ଆଲୋଚନା ଜାରି ରହିଛି। ପଶ୍ଚିମବଙ୍ଗରେ ନିର୍ବାଚନ ଘୋଷଣା ହେବା ପରେ ପ୍ରଶାସନିକ ଏବଂ ପୁଲିସ୍ ଅଧିକାରୀଙ୍କ ବଦଳିକୁ ବିରୋଧ କରି ଆଗତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ବିପୁଲ ଏମ୍ ପଞ୍ଚୁଲିଙ୍କ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିବା ସହ ଏକ ଆଇନଗତ ପ୍ରଶ୍ନର ଆଲୋଚନାକୁ ଉନ୍କକ୍ତ ରଖିଛନ୍ତି। ଏହା ହେଉଛି ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଏଭଳି ବଦଳି କରିବା ପୂର୍ବରୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହ ପରାମର୍ଶର ଆବଶ୍ୟକତା ରହିଛି କି ନାହିଁ। ଖଣ୍ଡପୀଠ କହିଛନ୍ତି ପଶ୍ଚିମବଙ୍ଗରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସମ୍ପୃକ୍ତ ପକ୍ଷଙ୍କ ମଧ୍ୟରେ ବିଶ୍ୱାସର ଅଭାବ କାରଣରୁ ନ୍ୟାୟିକ ଅଧିକାରୀଙ୍କୁ ସାମିଲ କରାଯାଇଥିଲା। ସୂଚନାଯୋଗ୍ୟ, March 31 ତାରିଖରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରି ଏହି ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ପଶ୍ଚିମବଙ୍ଗରେ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ 1000 ଅଧିକ ପ୍ରଶାସନିକ ଏବଂ ପୁଲିସ୍ ଅଧିକାରୀଙ୍କୁ ନିର୍ବାଚନ କମିଶନ ବଦଳି କରିଥିଲେ। 294 ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ 2 ପର୍ଯ୍ୟାୟରେ ମତଗ୍ରହଣ କରାଯିବ। ଚଳିତ ମାସ 23 ଏବଂ 29 ତାରିଖରେ ଭୋଟ୍ ଗ୍ରହଣ ପାଇଁ କାର୍ଯ୍ୟସୂଚୀ ସ୍ଥିର ରହିଛି। ଯୁଦ୍ଧଜନିତ ବୈଶ୍ୱିକ ପରିସ୍ଥିତି ସତ୍ତ୍ୱେ ଭାରତର ଅର୍ଥନୀତି ସ୍ଥିର ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭା ଆକଳନ କରିଛନ୍ତି। ମୁଦ୍ରାପାଣ୍ଠିର ବୈଠକ ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀମତୀ ଜର୍ଜିଭା କହିଛନ୍ତି, ଭାରତର ଦୃଢ଼ ଭିତ୍ତିଭୂମି କ୍ଷେତ୍ର ଦେଶର ଅର୍ଥନୀତିକୁ ଗତିଶୀଳ କରିପାରିଛି। ଭାରତର ଅଭିବୃଦ୍ଧି ହାର ବିଶ୍ୱ ତୁଳନାରେ 2 ଅଧିକ ରହିଛି। ଗତ ଦଶନ୍ଧି ଧରି ନିରନ୍ତର ନୀତିଗତ ବିକାଶ ଏବଂ ପ୍ରତିଷ୍ଠାନଗତ ଦକ୍ଷତା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ଶ୍ରୀମତୀ ଜର୍ଜିଭା କହିଛନ୍ତି। ମୁଦ୍ରାପାଣ୍ଠିର ଆର୍ଥିକ ବ୍ୟାପାର ବିଭାଗ ନିର୍ଦ୍ଦେଶକ ରୋଡ୍ରିଗୋ ଭାଲଡେସ୍ କହିଛନ୍ତି, ଭାରତର ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ସାମ୍ପ୍ରତିକ ପରିସ୍ଥିତିରେ ଆର୍ଥିକ ଚାପକୁ ହ୍ରାସ କରିବାରେ ସହଯୋଗ ପ୍ରଦାନ କରୁଛି। ଭାରତର ଅଭିବୃଦ୍ଧି ଗଠନମୂଳକ ସ୍ଥିତି ଉପରେ ଆଧାରିତ ବୋଲି ସେ ବର୍ଣ୍ଣନା କରିଛନ୍ତି। ମାତୃଭାଷାକୁ ପ୍ରାଥମିକତା ପ୍ରଦାନ କରାଯିବା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ଆଜି ମହାତ୍ମା ଗାନ୍ଧି ଅନ୍ତର୍ଜାତୀୟ ହିନ୍ଦୀ ବିଶ୍ୱବିଦ୍ୟାଳୟ ଷଷ୍ଠ ସମାବର୍ତ୍ତନ ସମାରୋହକୁ ସମ୍ବୋଧନ କରି ରାଷ୍ଟ୍ରପତି ଅନ୍ୟ ଭାଷା ଶିଖିବା ଉପରେ ଗୁରୁତ୍ୱ ଦେଇ କହିଛନ୍ତି, ନିଜ ମାତୃଭାଷାକୁ ଭୁଲିଯିବା ଉଚିତ ନୁହେଁ। ରାଷ୍ଟ୍ର ନିର୍ମାଣରେ ଭାରତୀୟ ଭାଷାର ଯଥେଷ୍ଟ ଗୁରୁତ୍ୱ ରହିଛି। ଜାତୀୟ ଶିକ୍ଷାନୀତି ସମେତ ଏହି କ୍ଷେତ୍ରରେ ଗ୍ରହଣ କରାଯାଇଥିବା ଅନେକ ପଦକ୍ଷେପ ଆଧାରରେ ଭାରତ ଉଚିତ ମାର୍ଗରେ ଗତି କରୁଛି ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତୀୟ ରେଳବାଇର ବ୍ୟବସ୍ଥାରେ ବଡ଼ଧରଣର ପରିବର୍ତ୍ତନ କରାଯାଇଛି। ଏହାର ସୁଫଳ ଜନସାଧାରଣଙ୍କୁ ମିଳୁଛି। ସାମାଜିକ ଗଣମାଧ୍ୟମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଦୈନିକ ଇଂରାଜୀ ଖବରକାଗଜରେ ପ୍ରକାଶିତ ଏକ ଆଲେଖ୍ୟ ଉପରେ ମତ ଦେଇ ସେ ଏହା କହିଛନ୍ତି। ଶ୍ରୀ ବୈଷ୍ଣବ ନିଜ ଆଲେଖ୍ୟରେ ଭାରତୀୟ ରେଳବାଇ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି କ୍ରମାଗତ ସଂସ୍କାର ପ୍ରକ୍ରିୟା ମାଧ୍ୟମରେ ନୂତନ ଲକ୍ଷ୍ୟ ହାସଲ କରିଥିବା ବର୍ଣ୍ଣନା କରିଛନ୍ତି। ସୂଚନାଯୋଗ୍ୟ 173 ବର୍ଷ ପୂର୍ବେ 1853 ମସିହା ଏପ୍ରିଲ ମାସ 16 ତାରିଖରେ ବମ୍ବେରୁ ଥାନେ ମଧ୍ୟରେ ପ୍ରଥମ ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ ହୋଇଥିଲା। ବାଷ୍ପୀୟ ଇଞ୍ଜିନ୍ଯୁକ୍ତ ଏହି ରେଳରେ 400 ଯାତ୍ରୀ ବମ୍ବେରୁ ଥାନେ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଆସନ୍ତା 23 ତାରିଖରେ ହେବାକୁ ଥିବା ମତଗ୍ରହଣ ପରିପ୍ରେକ୍ଷୀରେ ଇଭିଏମ୍ ଏବଂ ଭିଭିପାଟ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରାର୍ଥୀ ତଥା ସେମାନଙ୍କର ପ୍ରତିନିଧି ଏବଂ ସାଧାରଣ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଏହି ଯାଞ୍ଚ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ପ୍ରାର୍ଥୀଙ୍କ ଦ୍ୱାରା ଚୟନ କରାଯାଇଥିବା 5% ଇଭିଏମ୍ରେ ମକ୍ ପୋଲିଂ କରାଯିବାକୁ ବ୍ୟବସ୍ଥା ହୋଇଛି। ପୂର୍ବରୁ ଇଭିଏମ୍ ପରିଚାଳନା ସଂକ୍ରାନ୍ତ 2 ପର୍ଯ୍ୟାୟ ଯାଞ୍ଚ ପ୍ରକ୍ରିୟା କମିଶନଙ୍କ ପକ୍ଷରୁ ସମ୍ପନ୍ନ କରାଯାଇସାରିଛି। ନିର୍ବାଚନ କମିଶନ ଦେଇଥିବା ସୂଚନା ଅନୁଯାୟୀ ତାମିଲନାଡୁରେ 75,064 ମତଦାନ କେନ୍ଦ୍ର ରହିଥିବା ବେଳେ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ 44,378 ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ କରାଯିବ। ପଶ୍ଚିମ ଏସିଆ ସଂଘର୍ଷ ଯୋଗୁଁ ତୈଳ ଯୋଗାଣ ବାଧାପ୍ରାପ୍ତ ଜାରି ରହିଲେ ବଡ଼ଧରଣ ସଙ୍କଟ ଦେଖାଦେବ ବୋଲି ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ମୁଖ୍ୟ ଫାତି ବିରୋଲ କହିଛନ୍ତି, ୟୁରୋପ ପାଖରେ ମାତ୍ର 6 ବିମାନ ଇନ୍ଧନ ମହଜୁଦ ଅଛି। ଆଗାମୀ ଦିନରେ ବିମାନ ଉଡ଼ାଣ ବାତିଲ ହେବାର ଆଶଙ୍କା ରହିଛି ବୋଲି ଏକ ଆନ୍ତର୍ଜାତିକ ସମ୍ବାଦ ସଂସ୍ଥାକୁ ଶ୍ରୀ ବିରୋଲ କହିଛନ୍ତି। ହର୍ମୁଜ୍ ପ୍ରଣାଳୀ ଦେଇ ତୈଳ ଗ୍ୟାସ୍ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ବନ୍ଦ ହୋଇଯିବା ଫଳରେ ବିଶ୍ୱ ବର୍ତ୍ତମାନ ସବୁଠାରୁ ବଡ଼ ଶକ୍ତି ସଙ୍କଟର ସମ୍ମୁଖୀନ ହୋଇଛି। ସେ କହିଛନ୍ତି, ଏହି ସଂଘର୍ଷର ବିଶ୍ୱ ଅର୍ଥନୀତି ଉପରେ ବଡ଼ ପ୍ରଭାବ ପଡ଼ିବ। ଏହି ସମସ୍ୟା ଅଧିକ ଦିନ ଚାଲିଲେ ବିଶ୍ୱର ଆର୍ଥିକ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ସ୍ଥିତି ଅଧିକ ଖରାପ ହେବ। ପ୍ରଭାବ ସ୍ୱରୂପ ପେଟ୍ରୋଲ ଗ୍ୟାସ୍ ଏବଂ ବିଦ୍ୟୁତ୍ ଦର ବୃଦ୍ଧି ପାଇବ। ବିଶ୍ୱର କେତେକ ଦେଶ ଅନ୍ୟ ଦେଶ ତୁଳନାରେ ଅଧିକ ପ୍ରଭାବିତ ହେବେ ବୋଲି ଶ୍ରୀ ବିରୋଲ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ମୁମ୍ବାଇର ୱାଙ୍ଗଖେଡ଼େ ଷ୍ଟାଡିୟମ୍ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ମହିଳାଙ୍କର ଯଥାର୍ଥ ପ୍ରତିନିଧିତ୍ୱ ବର୍ତ୍ତମାନ ସମୟର ଆବଶ୍ୟକତା କହିଲେ ପ୍ରଧାନମନ୍ତ୍ରୀ। ଲୋକସଭାରେ ଜାରି ରହିଛି 3 ସାମ୍ବିଧାନିକ ସଂଶୋଧନ ବିଧେୟକ ଉପରେ ଆଲୋଚନା। ନିର୍ବାଚନ ଘୋଷଣା ପରେ ପଶ୍ଚିମବଙ୍ଗରେ ଅଧିକାରୀଙ୍କ ବଦଳିକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ଯୁଦ୍ଧଜନିତ ପରିସ୍ଥିତି ସତ୍ତ୍ୱେ ଭାରତର ଅର୍ଥନୀତି ସ୍ଥିର ରହିବ, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଅନୁମାନ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ପଞ୍ଜାବ କିଙ୍ଗ୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।